భాగవతం దశమ స్కంద ద్వితీయాధ్యాయ శ్లోక 30 తయి అంబుజాఖ్యా క్షీర సత్వధామ్ని తయి అంబుజాఖ్యా క్షీర సత్వధామ్ని తత్పాదపోతేన మహత్కృతేన కుర్వంతి గోవత్స పదాంభవాబ్ధిం అఖిల సత్వధామి జే సమస్త అస్తిత్వర ఆది కారణం సమాధిన సమాధిమగ్న ద్వారా ఆవేశిత పూర్ణరూపే మగ్న చేతస ఏ ప్రకార చేతన ద్వారా ఏక ఏక తత్పాదపోతేన ఆపణకర పాదపద్మ రూపక నౌకా మహత్కృతేన మహాజన్మని కుర్వంతి కరంతి గోవత్స పదం గోవత్స సదృశ భవాభ్యం భవసాగర శుక్రానువాద్ హే కమలనయన భగవాన్ ସମସ୍ତ ଅସ୍ତିତ୍ୱର ଆଶ୍ରୟ ସ୍ୱରୂପ ଆପଣଙ୍କ ଚରଣ କମଳର ଧ୍ୟାନ କରି ଏବଂ ମହାଜନମାନଙ୍କର ପଦାଙ୍କ ଅନୁସରଣ ପୂର୍ବକ ସେହି ଚରଣ କମଳକୁ ଭବସାଗର ଉତ୍ତୀର୍ଣ୍ଣ ହେବାର ତରଣୀ ରୂପେ ଗ୍ରହଣ କରି ଅନାୟାସରେ ଭବସାଗର ଉତ୍ତୀର୍ଣ୍ଣ ହେବା ସମ୍ଭବ ହୁଏ କାରଣ ଭବସାଗର କେତେବେଳେ କୋଷପଦ ସଦୃଶ ହୋଇଯାଏ ଭାରତରେ କହୁଛନ୍ତି ଯେ ଜୀବନର ପ୍ରକୃତ ଉଦ୍ଦେଶ୍ୟ ହେଉଛି ସଂସାର ସମୁଦ୍ରରେ ଉତ୍ତୀର୍ଣ୍ଣ ହେବା କିନ୍ତୁ ଯେଉଁମାନେ ଅଜ୍ଞାନ ଅନ୍ଧକାରରେ ଆଚ୍ଛନ୍ନ ସେମାନେ ସେହି ଉଦ୍ଦେଶ୍ୟ ସମ୍ବନ୍ଧରେ ଅବଗତ ନୁହନ୍ତି ପକ୍ଷାନ୍ତରେ ସେମାନେ ଭବସାଗର ତରଙ୍ଗ ଦ୍ୱାରା ଭାସି ଯାଆନ୍ତି ସେମାନେ ଜନ୍ମମୃତ୍ୟୁ ଚକ୍ରରେ ଦୁଃଖ କଷ୍ଟ ଭୋଗ କରିଥାନ୍ତି କିନ୍ତୁ ଯେଉଁମାନେ ଭକ୍ତମାନଙ୍କ ସଙ୍ଗ ପ୍ରଭାବରେ ଜୀବନ ପ୍ରାପ୍ତ ହୋଇଛନ୍ତି ସେମାନେ ମହାଜନମାନଙ୍କର ପଥ ଅନୁସରଣ କରନ୍ତି ଏହି ପ୍ରକାର ବ୍ୟକ୍ତିମାନେ ସର୍ବଦା ଭଗବାନଙ୍କର ସେହି ପାଦପଦ୍ମକୁ ଧ୍ୟାନ କରି ନବଦା ଭକ୍ତି ସମ୍ପାଦନ କରନ୍ତି କେବଳ ଏହି ପନ୍ଥା ଦ୍ୱାରା ଦୁର୍ଲଭ୍ୟ ସମୁଦ୍ର ପାର ହେବା ସମ୍ଭବ ହୁଏ ତେଣୁ ବହୁତ ବଡ଼ ଅଛନ୍ତି ପ୍ରକଟ ଦେଇଛନ୍ତି ଭଗବତ ଭକ୍ତି ଯେଉଁ ଭାବରେ ସମ୍ପାଦନ କରାଯାଉ ନା କାହିଁକି ତାହା ଅତ୍ୟନ୍ତ ଶକ୍ତିଶାଳୀ ଶ୍ରୀ ବିଷ୍ଣୁ ଶ୍ରବଣ ପରୀକ୍ଷିତ ଭଗବତ ପ୍ରୟାସ କି କୀର୍ତ୍ତନୀ ଭକ୍ତି ସ୍ୱାମୀ ସିନ୍ଧୁରେ ଏ କଥା କୁହାଯାଇଛି ଏହି ଶୋକ ଅନୁସାରେ ମହାରାଜ ପରୀକ୍ଷିତ ପୂର୍ଣ୍ଣ ରୂପେ ତାଙ୍କ ମନକୁ ଭଗବାନଙ୍କ ନାମ ରୂପ ଏବଂ ଲୀଳା ଶ୍ରବଣରେ ଏକାଗ୍ରକୃତ କରିବା ଦ୍ୱାରା ମୁକ୍ତ ହୋଇଥିଲେ ସେହିପରି ସୁଖଦେବ ଗୋସ୍ୱାମୀ କୃଷ୍ଣ କଥା ରୂପକ ଶ୍ରୀମଦ ଭାଗବତଙ୍କୁ କୀର୍ତ୍ତନ କରି ମୁକ୍ତ ହୋଇଥିଲେ ଶ୍ରୀ ଭଗବାନ ସହିତ ବନ୍ଧୁ କରି ସଖ୍ୟ ଆଚରଣ କରି ମଧ୍ୟ ମୁକ୍ତ ହେବା ସମ୍ଭବପର ହୁଏ। ଭଗବତ ଭକ୍ତିର ଏପରି ଶକ୍ତି ଟିକେ ସାଉଣ୍ଡ କରନ୍ତୁ। ଶୁଦ୍ଧ ଭକ୍ତମାନେ ଯେଉଁ ସମସ୍ତ ଦୃଷ୍ଟାନ୍ତ ପ୍ରଦର୍ଶନ କରିଯାଇଛନ୍ତି ତାହା ମାଧ୍ୟମରେ ଆମେ ତାହା ଜାଣିପାରିବା। ସ୍ୱୟଂଭୂ ନାରଦ ଶମ୍ଭୁ କୁମାର କପିଳ ମନୁ ପ୍ରହ୍ଲାଦ ଜନକ ଭୀଷ୍ମ ବଳି ବୟାସୀ ବ୍ୟୟମ ଏହି ପ୍ରକାର ଭକ୍ତମାନ ପଦାଙ୍କ ଅନୁସରଣ କରିବା ଆମ୍ଭମାନଙ୍କର କର୍ତ୍ତବ୍ୟ। କାରଣ ଏହି ପ୍ରକାର ଅତି ସରଳ ପନ୍ଥା ଅନୁସରଣ କରିବା ଦ୍ୱାରା ଗୋଷ୍ପଦ ପାର ହେଲା ପରି ଅନାୟାସରେ ଭଲ ସମୁଦ୍ର ଉତ୍ତୀର୍ଣ୍ଣ ହେବା ସମ୍ଭବ ଅଟେ। ଏଠାରେ ଭଗବାନଙ୍କୁ ଅମ୍ବୁଜାକ୍ଷ ବା କମଳଲୋଚନ ବୋଲି ବର୍ଣ୍ଣନା କରାଯାଇଛି। କମଳ ସଦୃଶ ଭଗବାନଙ୍କ ନୟନ ଦର୍ଶନ କରି ଏତେ ତୃପ୍ତି ମିଳେ ଯେ ସେତେବେଳେ ଅନ୍ୟ କୌଣସି କିଛି ପ୍ରତି ଦୃଷ୍ଟିପାତ କରିବାକୁ ଇଚ୍ଛା ହୁଏ ନାହିଁ। କେବଳ ଭଗବାନଙ୍କର ଚିନ୍ମୟ ରୂପ ଦର୍ଶନ କରି ଭକ୍ତଙ୍କ ହୃଦୟ ତତ୍କ୍ଷଣାତ୍ ଭଗବାନଙ୍କଠାରେ ମଗ୍ନ ହୋଇଯାଏ। ଏହି ତନ୍ମୟତାକୁ ସମାଧି କୁହାଯାଏ। ଧ୍ୟାନାବସ୍ଥି ତତ୍ଗତିନ ମନସା ପଶ୍ୟନ୍ତି ଜଣେ ଯୋଗିନ ଭାଗବତରେ ଦ୍ୱାଦଶ ତେର ଅଧ୍ୟାୟ ଏକ ସକଳ କଥା କୁହାଯାଇଛି। ଯୋଗୀ ସର୍ବତଃ ଭାବେ ଭଗବାନଙ୍କ ଚିନ୍ତାରେ ପୂର୍ଣ୍ଣ ରୂପେ ମଗ୍ନ ଥାନ୍ତି। କାରଣ ନିରନ୍ତର ହୃଦୟରେ ଭଗବାନ ଧ୍ୟାନ କରିବା ବ୍ୟତୀତ ତାଙ୍କର ଅନ୍ୟ କୌଣସି କାର୍ଯ୍ୟ ନାହିଁ। କୁହାଯାଇଛି ଯେ ସମା ସୀତା ଯେ ପଦପଲ୍ଲବ ପ୍ରଭମ ମହତ୍ପଦମ ପୁଣ୍ୟ ଯଶୋମୁରାରେ ଭଗବାନ ବୁଦ୍ଧିର୍ବତ୍ସ ପଦମ ପରମ ପଦମ 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 ଯ ବିପଦାମ ମହତେଷା। ଅର୍ଥାତ୍ ଯିଏ ଜଡ଼ଜଗତର ଆଶ୍ରୟ ସ୍ୱରୂପ ଏବଂ ମୂର ଦୈତ୍ୟର ଶତ୍ରୁ ମୁରାରୀ ରୂପେ ବିଖ୍ୟାତ ସେହି ପରମେଶ୍ୱର ଭଗବାନ ପାଦପଦ୍ମ ରୂପକ ତରଣୀର ଆଶ୍ରୟ ଯେଉଁମାନେ ଗ୍ରହଣ କରିଛନ୍ତି ତାଙ୍କ ନିକଟରେ ସଂସାର ସମୁଦ୍ର ଗୋଷ୍ପଦ ସୂତ୍ର ସଦୃଶ ଅଟେ। ତାଙ୍କର ଲକ୍ଷ୍ୟ ପରମ ପଦମ ଅର୍ଥାତ୍ କୌଣସି ଜଡ଼ ଜାଗତିକ ଦୁଃଖ ଦୁର୍ଦ୍ଦଶା ନଥିବା ବୈକୁଣ୍ଠ। ପ୍ରତି ପଦକ୍ଷେପରେ ଯେଉଁଠି ବିପଦ ରହିଛି ସେ ସ୍ଥାନ ନୁହେଁ। ଶ୍ରୀମଦ ଭାଗବତଙ୍କ ଦଶମ ସ୍କନ୍ଧ 14:58 ସକଳ କଥା କୁହାଯାଇଛି। ବ୍ରହ୍ମା ଶିବ ଆଦି ମହାଜନମାନେ ଏହି ପନ୍ଥାର ଅନୁସରଣ କରିବା ପାଇଁ ନିର୍ଦ୍ଦେଶ ଦେଇଯାଇଛନ୍ତି। ତେଣୁ ଆମର ଅବଶ୍ୟ କର୍ତ୍ତବ୍ୟ ହେଉଛି ଅଜ୍ଞାନ ଅନ୍ଧକାରରୁ ମୁକ୍ତ ହେବା ପାଇଁ ଏହି ପନ୍ଥାକୁ ଅବଲମ୍ବନ କରିବା। ଏହା ଅତ୍ୟନ୍ତ ସହଜ, କିନ୍ତୁ ସେଥିପାଇଁ ମହାଜନମାନଙ୍କ ପଦାଙ୍କୁ ଅନୁସରଣ କରିବାକୁ ହେବ, ତାହେଲେ ସଫଳତା ଲାଭ କରିବା ସମ୍ଭବ ହେବ। ମହତ୍କୀର୍ତ୍ତନ ଶବ୍ଦ ଦ୍ୱାରା ବୁଝାଇ ଦିଆଯାଇଛି ଯେ ମହାନ ଭକ୍ତମାନେ କେବଳ ସେମାନଙ୍କ ନିଜ ପାଇଁ ଏ ପନ୍ଥା ପ୍ରଦର୍ଶନ କରିନାହାନ୍ତି, ଅନ୍ୟମାନଙ୍କ ପାଇଁ ମଧ୍ୟ କରିଛନ୍ତି। ସରଳ ପନ୍ଥା ପ୍ରଦର୍ଶନ ଫଳରେ କେବଳ ପ୍ରବକ୍ତକାରୀମାନଙ୍କର ଯେ ଲାଭ ହୁଏ ତାହା ନୁହେଁ, ଅଧିକନ୍ତୁ ଯେଉଁମାନେ ସେହି ପନ୍ଥାକୁ ଅନୁସରଣ କରନ୍ତି ସେମାନଙ୍କର ମଧ୍ୟ ଲାଭ ହୁଏ। ଏହି ଶ୍ଳୋକରେ ଭବସାଗର ପାର ହେବାର ଯେଉଁ ପନ୍ଥା ନିର୍ଦ୍ଦେଶିତ ହୋଇଛି ତାହା କେବଳ ଯେ ଭକ୍ତମାନଙ୍କ ପାଇଁ ସରଳ ଏପରି ନୁହେଁ, ସେହି ଭକ୍ତମାନଙ୍କର ଅନୁସରଣକାରୀ ସାଧାରଣ ବ୍ୟକ୍ତିମାନଙ୍କ ପକ୍ଷରେ ମଧ୍ୟ ତାହା ଅତ୍ୟନ୍ତ ସରଳ ହୋଇଯାଏ। ମୁଁ ବିଷ୍ଣୁପାଦାୟ କୃଷ୍ଣ ବିଷ୍ଣା ବିକଳ ସିଂହଦେବ ସୂର୍ଯ୍ୟାନ୍ତ ସ୍ୱାମୀ ନାମରେ ମନ ସଦ୍ଭକ୍ତ ମଣାଇ ମଣିପୁର ଉଦ୍ଭବାୟ ପ୍ରଭୁପାଦ ସଦ୍ବାଣୀ ପ୍ରଚାର ନିଦାୟ। ତେଣୁ ଆମେ ଏହି ଦେବତାମାନଙ୍କର ବ୍ରହ୍ମା ଶିବା ଦେବତାମାନଙ୍କର ଭଗବାନଙ୍କର ଗର୍ଭସ୍ତୁତି ଗର୍ଭରେ ଅଛନ୍ତି ଭଗବାନ ସେ ସ୍ତୁତି ସବୁ କରୁଛନ୍ତି। ଆଉ ପୂର୍ବ ସକାଳୁ ଯେଉଁ କହିଥିଲେ 2:28 ଯେ ଯେଉଁମାନେ ଭଗବାନ ଆପଣଙ୍କର ଭକ୍ତ ସେମାନେ ଆନନ୍ଦ ପ୍ରାପ୍ତ ହୁଅନ୍ତି ଏବଂ ଭବସାଗରକୁ ସହଜରେ ପାର ହୋଇଯାଆନ୍ତି। ତେଣୁ କିଭଳି ପାର ହୋଇଯାଆନ୍ତି ଯଦି ଭଗବାନ କହିବେ କିଭଳି ପାର ହୋଇଯାଆନ୍ତି ସହଜରେ ନା ଏ ଶ୍ଳୋକରେ ସେ କହୁଛନ୍ତି ପ୍ରଭୁ ତୁଇ ଅମ୍ବୁଜାକ୍ଷା କ୍ଷୀଳସତ୍ୱ ଧାମୀ। ପ୍ରଭୁ କେତେ ସୁନ୍ଦର ଭଗବାନ, ଦର୍ଶନ କରି ସେମାନେ ଆନନ୍ଦିତ ହୋଇଯାଉଛନ୍ତି। ବ୍ରହ୍ମାଦି ଦେବତାମାନେ ଶିବ ଦେବୀ ଇନ୍ଦ୍ର ନାରଦ ଆମେ କହିଥିଲୁ କିଭଳି ଆନନ୍ଦ ହେଉଛନ୍ତି ସେମାନେ। ତେଣୁ ଭଗବାନଙ୍କର ରୂପ ଯେଉଁ ରହିଛି, ରୂପ ସୁନ୍ଦର ଯେଉଁ ରହିଛି, ଅଧରଂ ମଧୁରଂ ବଦନଂ ମଧୁରଂ ମସିଦଂ ମଧୁରଂ ମଧୁରାଧିପତେ ମଧୁରାଧି ଅଖିଳଂ ମଧୁରଂ, ଭଗବାନଙ୍କର ସବୁକିଛି ମଧୁର, ବହୁତ ସୁନ୍ଦର। ତେଣୁ ସେହି ସୁନ୍ଦର ରୂପକୁ ଦେଖି ତୁଳନା କ'ଣ ଦେବେ ଭଗବାନ? ସୌନ୍ଦର୍ଯ୍ୟ ତୁଳନା କିଛି ନାହିଁ, କିନ୍ତୁ ଆମର ଯେଉଁ ପଦ୍ମ ରହିଛି ଏଇ ପଦ୍ମଟା ବହୁତ ଦେଖନ୍ତି ସବୁଠୁ ସୁନ୍ଦର ପୁଷ୍ପ, ତେଣୁ ସେଇ ପୁଷ୍ପର ତୁଳନା ଦିଆଯାଏ। ତେଣୁ ଅମ୍ବୁଜାକ୍ଷ ବୋଲି କୁହାଯାଉଛି ଭଗବାନଙ୍କର ସବୁକିଛି ବହୁତ ଏତେ ସୁନ୍ଦର। ଆମର କୁନ୍ତୀଦେବୀ ଭଗବାନଙ୍କୁ ସ୍ତୁତି କରୁଛନ୍ତି ପ୍ରଥମ ସ୍କନ୍ଧ 8 ଅଧ୍ୟାୟରେ ଭଗବାନଙ୍କର ନୟନ କୁ କ'ଣ ନୟନ କୁ ପଦ୍ମ ସହିତ ତୁଳନା କର ନମ କ'ଣ ନମ ପଙ୍କଜ ନାଭାୟ ନମ ପଙ୍କଜ ମାଳିନୀ ନମ ପଙ୍କଜ ନେତ୍ରାୟ ନମସ୍ତେ ପଙ୍କଜାନ୍ଦ୍ରେ ଭଗବାନଙ୍କର ନାଭି ପଦ୍ମପଳି ଭଗବାନ ପଦ୍ମ ଫୁଲରେ ମାଳ ଧାରଣ କରନ୍ତି ନମ ପଙ୍କଜ ମାଳିନୀ ନମ ପଙ୍କଜ ନେତ୍ରାୟ ଭଗବାନ ନେତ୍ର ସେହିଭଳି ଭାବରେ ପଦ୍ମ ଭଳି ସୁନ୍ଦର ନମ ପଙ୍କଜାଙ୍ଗ୍ରେ ଭଗବାନଙ୍କ ପାଦ ପଦ୍ମ ମଧ୍ୟ ପଦ୍ମ ବୋଲି କୁହାଯାଉଛି ଭଗବାନ ହାତ ମଧ୍ୟ ପଦ୍ମ ଭଳି ତେଣୁ ଭଗବାନଙ୍କର ସୌନ୍ଦର୍ଯ୍ୟ ଏଗୁଡ଼ିକ ଭାବରେ ପଦ୍ମ ସହିତ ଦିଆଯାଇଛି ତେଣୁ ଏତେ ସୁନ୍ଦର ଭଗବାନଙ୍କ ରୂପ ଯେ ଯେତେବେଳେ ଭଗବାନଙ୍କର ଭକ୍ତମାନେ ସେହି ସୁନ୍ଦର ରୂପକୁ ଦେଖନ୍ତି ସେମାନଙ୍କର ବାର୍ଦ୍ଧକ୍ୟ ମଧ୍ୟ ଚାଲିଯାଏ ଦଶମ ସ୍କନ୍ଧ 45 ଅଧ୍ୟାୟରେ ଗୋଟେ ଶ୍ଲୋକ ଅଛନ୍ତି ଯେ ଭଗବାନଙ୍କର ତତ୍ ପ୍ରବେଶୋ ଅପ୍ୟାସନ୍ ଯୁବାନ ଅତି ବଳୁଦୋଷ ବିଭନ୍ତ ଅଖେ ମୁକୁନ୍ଦସ୍ୟ ମୁଖାମ୍ବୁଜ ସୁଧା ମୁହୁ ଦଶମ ସ୍କନ୍ଧ 45 ଅଧ୍ୟାୟରେ ଏ ଶ୍ଲୋକଟି ଅଛନ୍ତି ଯେ ଭଗବାନ ଯେତେବେଳେ ମଥୁରାରେ ପ୍ରବେଶ କରୁଛନ୍ତି ବୃନ୍ଦାବନ ଯାଇ ସେତେବେଳେ ଯେଉଁମାନେ ପ୍ରବୟସ ଏମାନେ ବହୁତ ବୃଦ୍ଧ ବ୍ୟକ୍ତି ଆମର କିଏ ଆମର ଯେଉଁ ପ୍ରଭୁ ରହିଛନ୍ତି କ'ଣ ତାଙ୍କ ନା ଗୌରମୋହନ ପ୍ରଭୁ ଆଉ ଆମ ଦୁର୍ଗପୁର ତ ପଳେଇଗଲେ କିନ୍ତୁ ଯେତେ ସବୁ ବୁଢ଼ା ବ୍ୟକ୍ତି ଥିଲେ ଭଗବାନ ରୂପ ଯେତେବେଳେ ଦେଖିଲେ ଅପ୍ୟାସନ ଯୁବାନ ଅତି ବଳୁଦେଶ ସେମାନେ ଯୁବକ ହେଇଗଲେ ଖାଲି ଯେ ଦେଖିବା ପାଇଁ ଯୁବକ ହେଇଗଲେ ତାହା ନୁହଁ ଅତି ବଳ ଓଜସ ତାଙ୍କ ଶରୀରର ସେଇଭଳି ଭାବରେ ବଳ ଆସିଗଲା ଏବଂ ଇନ୍ଦ୍ରମାନଙ୍କର ମଧ୍ୟ ସେଇଭଳି ଭାବରେ ବଳ ଆସିଗଲା କିଭଳି ଆସିଗଲା ନା ପିବନ୍ତୁ ଅକ୍ଷି ମୁକୁନ୍ଦସ୍ୟ ମୁଖାମ୍ବୁଜା ସୁଧା ମୁହୁ ତାଙ୍କର ଚକ୍ଷୁ ଦ୍ୱାରା ଯେତେବେଳେ ମୁକୁନ୍ଦ ଭଗବାନଙ୍କର ମୁଖ ପଦ୍ମର ସୁଧା ଅମୃତକୁ ପାନ କଲେ ଅମୃତ ପାନ କରିଛନ୍ତି ମାନେ ନିଶ୍ଚିତ ଭାବରେ ମୃତ୍ୟୁକୁ ତରିଯିବେ ତେଣୁ ବୃଦ୍ଧ ବ୍ୟକ୍ତି ମଧ୍ୟ ଯୁବକ ହେଇଗଲେ ତେଣୁ ଭଗବାନ ଭକ୍ତ କେବେ ବୃଦ୍ଧ ହୁଅନ୍ତି ନାହିଁ ସେମାନେ ସବୁବେଳେ ଯୁବକ କାରଣ ଭଗବାନଙ୍କ ରୂପ ସେମାନେ ଦେଖୁଛନ୍ତି ନା ସୁନ୍ଦର ଆମେ ଦର୍ଶନ ଆଳତୀ ଦେଖୁଛେ ମଙ୍ଗଳ ଆଳତୀ ଦର୍ଶନ କରୁଛେ ସନ୍ଧ୍ୟା ଆଳତୀ ମଧ୍ୟାହ୍ନ ଆଳତୀ ଭଗବାନ ରୂପ ଦର୍ଶନ କରିବା ପାଇଁ ସବୁ ବ୍ୟବସ୍ଥା ହେଇଛି ଭଗବାନ ରୂପ ମାଧୁରୀ ରହିଛି ଅତ୍ୟନ୍ତ ରୂପ ସୁନ୍ଦର ଆମର କୁହାଯାଏ ଜଣେ ଯେଉଁ ରହିଛନ୍ତି ଦାକ୍ଷିଣାତ୍ୟରେ ଶ୍ରୀରଙ୍ଗମ ମନ୍ଦିରରେ ଜଣେ ଭକ୍ତ ଆସୁଥିଲେ ଭକ୍ତ ସେ ହେଇନଥିଲେ ସିଏ ଏଇ ସେଥିପାଇଁ ଆମର ଏଇ ଶ୍ଲୋକଟି କୁହାଯାଏ ଯେ ଯୁବତୀନାଂ ଯଥା ଯୋନି ଯୁନାଂଚ ଯୁବତୀ ଯଥା ମନ ଅଭିରମତେ ତଦ୍ଭନ ମନ ମେ ରମତାଂ ତୋଇ ଯେଉଁମାନେ ଭୌତିକ ସ୍ତରରେ ଅଛନ୍ତି ସେମାନେ ପୁରୁଷ ସ୍ତ୍ରୀ ଆକର୍ଷଣ ତାଙ୍କର ରହିଛି ଗୋଟେ ଯୁବକ ଗୋଟେ ଯୁବତୀ ପ୍ରତି ଆକର୍ଷିତ ହୁଏ ଏବଂ ଗୋଟେ ଯୁବତୀ ଗୋଟେ ଯୁବକ ପ୍ରତି ଆକର୍ଷିତ ହୁଅନ୍ତି ତେଣୁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ପ୍ରଭୁ ଯେଉଁଭଳି ଗୋଟେ ଯୁବତୀ ଜଣେ ଯୁବକ ପ୍ରତି ଆକର୍ଷିତ ହୁଅନ୍ତି ବା ଜଣେ ଯୁବକ ଜଣେ ଯୁବତୀ ପ୍ରତି ଆକର୍ଷିତ ହୁଅନ୍ତି ପ୍ରଭୁ ମୋର ମନ ମଧ୍ୟ ଆପଣଙ୍କ ପ୍ରତି ସେଭଳି ଭାବରେ ଆକର୍ଷିତ ହେବ ମନମେ ରମତାଂ ତୋଇ ତେଣୁ ସେ ଜଣଙ୍କ ଗୋଟେ ବେଶ ପ୍ରତି ଆକର୍ଷିତ ଥିଲେ ତାଙ୍କ ରୂପ ପ୍ରତି ଆକର୍ଷିତ ହୋଇଯାଇଥିଲେ ବେଶ୍ୟାମାନେ ମଧ୍ୟ ବହୁତ ସୁନ୍ଦର ସୁନ୍ଦର ଶିକ୍ଷା ଦିଅନ୍ତି ଏବଂ ଭାଗବତର ବେଶ୍ୟାକୁ ମଧ୍ୟ ଗୁରୁ କରିଛନ୍ତି ଆମର କିଏ ଦତ୍ତାତ୍ରେୟ ବେଶ୍ୟାକୁ ମଧ୍ୟ ଗୁରୁ କରିଛନ୍ତି ଚିନ୍ତାମଣି ବେଶ୍ୟାକୁ ଗୁରୁ କରିଛନ୍ତି ଏବଂ ଆମର ବିଲମଙ୍ଗଳ ଠାକୁର ମଧ୍ୟ ସେଇ ଚିନ୍ତାମଣି ବେଶ୍ୟାକୁ ଗୁରୁ କରିଥିଲେ ସେ ଅଲଗା ଚିନ୍ତାମଣି ତେଣୁ ବେଶ୍ୟାମାନଙ୍କଠୁ ମଧ୍ୟ ବହୁତ ଶିକ୍ଷା ମିଳିବ ବେଶ୍ୟାମାନଙ୍କ ପାଖରୁ ତେଣୁ ଯାହା ହଉ ଇଏ ଯେଉଁ ବେଶ୍ୟା ପ୍ରତି ଯେଉଁ ଆସକ୍ତି ଥିଲେ ସେ ଯେତେବେଳେ ଆସୁଛନ୍ତି ତାଙ୍କର ମୁହଁକୁ ସେ ଲକ୍ଷ୍ୟ କରି ଆସୁ ଭଗବାନଙ୍କୁ ପଛ କରିଦେଇଛନ୍ତି ଭଗବାନ ଏତେ ସୁନ୍ଦର ରୂପ ତେଣୁ ଆମର ରାମାନୁଜାଚାର୍ଯ୍ୟ ଜଣେ ଆଚାର୍ଯ୍ୟ ଥିଲା ରାମାନୁଜାଚାର୍ଯ୍ୟ ବୋଧେ ମୁଁ ସେ ଯେତେବେଳେ ଦେଖିଲେ ଏଭଳି ସ୍ତ୍ରୀ ପ୍ରତି ଏତେ ଆସକ୍ତି ରହିଛି ତେଣୁ ସେ ପଚାରିଲେ ତୁମେ କ'ଣ ତାଙ୍କ ମୁହଁରେ ଦେଖୁଛ ନା ବହୁତ ସୌନ୍ଦର୍ଯ୍ୟ ରହିଛି ନା ତା'ଠାରୁ ଅଧିକ ସୌନ୍ଦର୍ଯ୍ୟ ମୁଁ ଦେଖେଇଦେବି ତୁମକୁ ନା ତାହେଲେ ମୁଁ ଏଇଟା ଭୁଲିଯିବି ତାଙ୍କୁ ଭୁଲିଯିବି ତେଣୁ ଭଗବାନଙ୍କୁ ପ୍ରାର୍ଥନା କଲେ ପ୍ରଭୁ ଆପଣଙ୍କ ସୌନ୍ଦର୍ଯ୍ୟ ଟିକେ ଦେଖାନ୍ତୁ ତେଣୁ ରାମାନୁଜାଚାର୍ଯ୍ୟ ଯେତେବେଳେ କହିଲେ ସେତେବେଳେ ସେ ଦେଖିଲେ ରଙ୍ଗନାଥଙ୍କର ସୌନ୍ଦର୍ଯ୍ୟକୁ ଦେଖିଲେ ଆମେ ଦେଖିପାରୁନି, ପ୍ରକୃତରେ ଆମର ଶକ୍ତି ନାହିଁ ଚକ୍ଷୁର ଆମର, କାରଣ ଅଥ ଶ୍ରୀକୃଷ୍ଣ ନାମାଦି ନ ଭାବେ ଗ୍ରାହ୍ୟ ଇନ୍ଦ୍ରୀ, ଆମର ଏ ଯେଉଁ ଭୌତିକ ଇନ୍ଦ୍ର ଦ୍ୱାରା ଆମେ ଭଗବାନଙ୍କୁ ଜାଣିପାରିବା ନାହିଁ। ପ୍ରଭୁ ଆମେ ଆମର ଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହନ୍ତି, ଯାହା ଶ୍ରୀ ସୀତାରାମ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହନ୍ତି, ଆମେ ଭଗବାନ ଦେଖିପାରିବା ନାହିଁ କିନ୍ତୁ ଭଗବାନ ଆମକୁ ଦେଖିପାରିବେ। ଭଗବାନ ସବୁକିଛି କରିପାରିବେ, ତାଙ୍କ ଶକ୍ତି ରହିଛି। ତେଣୁ ଯେତେବେଳେ ଭକ୍ତଙ୍କର କୃପାର ପ୍ରାର୍ଥନାରେ ଭଗବାନ ତାଙ୍କର ଯେତେବେଳେ ଲୋକକୁ ଦର୍ଶନ କରାଇଲେ, ସେ ଭକ୍ତ ସେ ଭକ୍ତରେ ପରିଣତ ହୋଇଗଲେ, ଆଉ ବେଶ୍ୟା ପ୍ରତି ଆସକ୍ତି ତୁଟିଗଲା। ଭଗବାନ ଏଭଳି ରୂପ ରହିଛି, ଏଠି କୁହାଯାଉଛି ମଥୁରାର ବୃଦ୍ଧ ବ୍ୟକ୍ତିମାନେ ମଧ୍ୟ ଯେତେବେଳେ ଭଗବାନ ରୂପ ଦର୍ଶନ କଲେ, ଯେତେବେଳେ ସେମାନେ ଯୁବକରେ ପରିଣତ ହୋଇଗଲେ, କେତେ ସୁନ୍ଦର ରୂପ। ତେଣୁ ଦେବତାମାନେ ସେହି ଭଗବାନ ରୂପ ଦର୍ଶନ କରି, ଗର୍ଭ ଭିତରେ ଅଛନ୍ତି ଭଗବାନ, ତାଙ୍କ ରୂପ ଦର୍ଶନ କରି ଏତେ ଆନନ୍ଦିତ ହୋଇକି ପ୍ରାର୍ଥନା ସବୁ କରୁଛନ୍ତି, ପ୍ରଭୁ ତୋୟ ମୂଜାଖ୍ୟା କ୍ରିୟସତ୍ୱ ଧାମି, ପ୍ରଭୁ ଆପଣ ସାମାନ୍ୟ ମନୁଷ୍ୟ ସାମାନ୍ୟ ବାଳକ ନୁହନ୍ତି, ଆପଣ ଅଖିଳ ସତ୍ୟ ଧାମି। ଭୌତିକ ଜଗତରେ ଯେଉଁ ସବୁ ଗୁଣ ରହିଛି, ଏ ଗୁଣ ବିଷୟରେ ଲୋକମାନେ ଜାଣନ୍ତି ନାହିଁ। ମୁଁ ଏ କଥା ଦେଖୁଥିଲି, ନେଟ୍ ଆଜି ପର୍ଯ୍ୟନ୍ତ ଦେଖୁଥିଲି, ଜଣେ ଅଛନ୍ତି ସ୍ୱିଜରଲ୍ୟାଣ୍ଡ ଜେନିଭାର, ସେ ଜଣେ ଦାର୍ଶନିକ, ତାଙ୍କ ନାଁ ହେଉଛି ରୁସୋ। ରୁସୋ ଗୋଟେ ଦର୍ଶନ ଦେଇଥିଲେ ଆମେ ପଢ଼ୁଥିଲୁ ପିଲାଦିନେ, ସେ କହିଲେ ମ୍ୟାନ୍ ଇଜ୍ ବର୍ନ ଫ୍ରି ବଟ୍ ଏଭ୍ରିୱେର୍ ଇଜ୍ ଇନ୍ ଚେଞ୍ଜ। ମନୁଷ୍ୟ ଯେତେବେଳେ ଜନ୍ମ ହେଉଛି ସେ ମୁକ୍ତ ଭାବରେ ଜନ୍ମ ହେଉଛି, କିନ୍ତୁ ସେ ସବୁଠାରେ ବନ୍ଦୀ ଅବସ୍ଥା ରହୁଛି, ତାପରେ ପରେ ବନ୍ଦୀ ହେଇଯାଉଛି। କିନ୍ତୁ ଆମର ଯେଉଁ ଫିଲୋସଫି, ଆମର ଯେଉଁ ବୈଷ୍ଣବ ଦର୍ଶନ, ଏ ଦର୍ଶନ ହେଉଛି ସବୁଠାରୁ ଉନ୍ନତ ଦର୍ଶନ। ଯେତେ ବଡ଼ ବୈଜ୍ଞାନିକ ହୁଅନ୍ତୁ ନା କାହିଁକି, ଏ ଦର୍ଶନକୁ ସେମାନେ ଜାଣିପାରିବେ ନାହିଁ। ବହୁତ କ୍ୱଚିତ ଲୋକ ଜାଣନ୍ତି ଏ ବୈଷ୍ଣବ ଦର୍ଶନ। ତେଣୁ ଆମର ଦର୍ଶନ ହେଉଛି କ'ଣ ନା, ସେ କହୁଛନ୍ତି ମନୁଷ୍ୟ ମୁକ୍ତ ଭାବରେ ଜନ୍ମ ନେଉଛି, କିନ୍ତୁ ସବୁଠାରୁ ସେ ବନ୍ଧା ହୋଇଯାଉଛି। କିନ୍ତୁ ଆମର ଦର୍ଶନ ହେଉଛି ମନୁଷ୍ୟ ବନ୍ଦୀ ଭାବରେ ଜନ୍ମ ହେଉଛି ଏବଂ ବନ୍ଦୀ ଭାବରେ ମୃତ୍ୟୁବରଣ କରୁଛି। କର୍ମଣା ଦୈବ ନେତ୍ରୀଣା ଜନ୍ତୁ ଦେହ ଉପତେ, ଜଣେ ସ୍ୱାଧୀନ ଭାବରେ ଜନ୍ମଗ୍ରହଣ କରୁନାହିଁ। ଜନ୍ମ ଐଶ୍ୱର୍ଯ୍ୟ ସୁତ ଶ୍ରୀ, କେଉଁଠି ଜଣେ ଜନ୍ମ ନେବ, କେତେ ଐଶ୍ୱର୍ଯ୍ୟ ପ୍ରାପ୍ତ ହେବ, କେତେ ବିଦ୍ୟା ପ୍ରାପ୍ତ ହେବ, କେତେ ସୌନ୍ଦର୍ଯ୍ୟ ପ୍ରାପ୍ତ ହେବ, ଏ ପୂର୍ବ କର୍ମଫଳ ଅନୁସାରେ ଦେବତାମାନେ ନିର୍ଦ୍ଧାରିତ କରିଦେଇଛନ୍ତି। କେତେ ବର୍ଷ ବଞ୍ଚିବ, ଏସବୁ କର୍ଣ୍ଣା ରଖାଯାଇଛି। ତେଣୁ ସେ ନିୟନ୍ତ୍ରିତ ଭାବରେ ଜନ୍ମଗ୍ରହଣ କରୁଛି, ନିୟନ୍ତ୍ରିତ ଭାବରେ ମଧ୍ୟ ମୃତ୍ୟୁବରଣ କରୁଛି। ଏବଂ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ କଥା ହେଉଛି ଯେ ଶତକଡ଼ା ଅନୁଷ୍ଠିତ ଭାବରେ ଲୋକ ଜାଣନ୍ତି ନାହିଁ ଯେ ସେମାନେ ଏହିଭଳି ଭାବରେ ପ୍ରକୃତିର ଗୁଣ ଦ୍ୱାରା ବନ୍ଧା ହୋଇକି ରହିଛନ୍ତି। ପ୍ରକୃତିର ଗୁଣ ଦ୍ୱାରା ସେ ବନ୍ଧା ହୋଇକି ରହିଛନ୍ତି। ଯେମିତି ରୁଷୋ ବଡ଼ ପ୍ରଖ୍ୟାତ ବୈଜ୍ଞାନିକ ଦାର୍ଶନିକ, ତାଙ୍କର ଦର୍ଶନ ଲୋକମାନେ ପଢ଼ୁଛନ୍ତି, PhD କରୁଛନ୍ତି, ତାଦେହରେ PhD ପାଉଛନ୍ତି, ଡକ୍ଟରେଟ୍ ପାଉଛନ୍ତି ସେ ଦର୍ଶନ କରିକି, କିନ୍ତୁ ସେ ଦର୍ଶନ ହେଉଛି ଭ୍ରାନ୍ତ ଦର୍ଶନ। ତାଦେହରେ ମଧ୍ୟ ସେ ଭ୍ରାନ୍ତ ଦର୍ଶନ ପଢ଼ି ତାକୁ ପଢ଼ିକିରି ଲୋକମାନେ ପୁଣି ଡକ୍ଟରେଟ୍ ହୋଇଯାଉଛନ୍ତି, ବହୁତ ସମ୍ମାନ ପ୍ରାପ୍ତ ହେଉଛନ୍ତି। ଯାହା ହଉ, ଇଏ ଯେଉଁ ଲୋକମାନେ ସତ୍ୟ ଅନୁସୂଚ ଲୋକ ଜାଣନ୍ତି ନାହିଁ ଯେ ପ୍ରକୃତରେ ସେମାନେ ବନ୍ଦୀ, ସେମାନେ ଏଇଟା ହେଉଛି ମାନେ ଆମର ଭାଗବତ ମଧ୍ୟ ଗୋଟେ ଦଶମ ସ୍କନ୍ଧ 84 ଅଧ୍ୟାୟରେ ଭଗବାନ କଥା କହିଛନ୍ତି। କୁରୁକ୍ଷେତ୍ର ଇଏରେ, କୁରୁକ୍ଷେତ୍ର ଯୁଦ୍ଧ ହୋଇନଥିଲା, କୁରୁକ୍ଷେତ୍ର ସ୍ଥାନରେ ଧର୍ମକ୍ଷେତ୍ର କୁରୁକ୍ଷେତ୍ରରେ ସବୁ ଗୋଟେ ସୂର୍ଯ୍ୟ ପରାଗ ପଡ଼ିଥିଲା। ସେ ସମୟରେ ପୌରମାନେ ଯାଇଥିଲେ, ପାଣ୍ଡବମାନେ ଯାଇଥିଲେ, ଏପଟେ ମଥୁରାବାସୀମାନେ ଯାଇଥିଲେ, ବୃନ୍ଦାବନବାସୀମାନେ ଯାଇଥିଲେ, ଦ୍ୱାରକାବାସୀମାନେ ଭଗବାନ ଆସିଥିଲେ, ତାଙ୍କର 16,108 ରାଣୀ ଆସିଛନ୍ତି। ଏସବୁ ଭାଗବତ ଦଶମ ସ୍କନ୍ଧ 84 ସେ ବର୍ଣ୍ଣନା କରାଯାଇଛି। ସେଇଠି ଭଗବାନ ସେ ମନୁଷ୍ୟମାନଙ୍କୁ ଗୋଟେ ପ୍ରବଚନ ଦେଇଛନ୍ତି ଭଗବାନ। ସେଇଥିରେ ସେ କହନ୍ତି ଯେ ଯଶ୍ୟାତ୍ମ ବୁଦ୍ଧି ପୁନଃ ତିଗାହାତୁକି ଶୋଧି, ଲୋକମାନଙ୍କର ବୁଦ୍ଧି ପ୍ରକୃତିରେ ଏଇଭଳି ଭାବରେ ଆତ୍ମବୁଦ୍ଧି ନିଜକୁ ସେ ଆମେ କିଏ ବୋଲି ଭାବୁଛେ ନା, ଯଶ୍ୟାତ୍ମ ବୁଦ୍ଧି କୁଣପି, ଏ ଆମେ ଏ ଯେଉଁ ଶରୀରଟାକୁ ଆମେ ଭାବୁଛେ ଆମେ ଏ ଶରୀର, କିନ୍ତୁ ପ୍ରକୃତରେ ଏଇଟା ଏଇଟା ହେଉଛି ଗୋଟେ ଖୋଳ, ମାନେ କଭରିଂ, ଗୋଟେ ଖୋଳ ଭଳି। ଏଇଟା କେଉଁଠି କେମିତି ତିଆରି ହେଉଛି ନା, ତ୍ରିଧାତୁକେ କଫ ବାତ ପିତ, ଏଇ ତିନୋଟି ଧାତୁରେ ଆମର ଶରୀର ସୃଷ୍ଟି ହୋଇଛି। यस्यारण बुद्धि कुणपे त्रिधातु के तांकर बुद्धि एभरि भाव शोधि जो मैंने अत्यंत निम्न स्तर अच्छा से केवल शरीर को आत्म भाव से कार्य सब करते आए जो मान बुद्धि उन्नत से भावती कलत्रादिशु कलत्रादिशु कह आम स्त्री पाला निजर चिंता करती आउटे जो मान उन्नत बुद्धि से भावती कौन भूम्य इज्जति जो भूमि जन्मग्रहण करते हैं पूज्य आउटे जो मान बुद्धि उन्नत से भावती आम धर्म कार्य करवा धर्म कार्य कहले से भावती कौन जो तीर्थ बुद्धि सैलरी तीर्थ स्थान को जाए सीटी जावा पाखे समुद्र व नदी व पुष्करणी स्नान करदे से भाव तीर्थ हो गला तेणु प्रभु भगवान कौन जीर्थ बुद्धि सलीलन कर जनेशु अभिजेश जदिव से साधारण व्यक्ति नुहति विश्व कथा मुझे कहली ये डक्टरेट सब कर किए किए सब डक्टरेट पाँच विषय थीसीस् कर सब पाँच मैंने साधारण लोक मित्र देखा सब नाम सब रही बहुत नोबेल प्राइज नोबेल लॉरेट ମାନେ ସବୁ ବହୁତ ପୁରସ୍କୃତ ବ୍ୟକ୍ତି ସମାନ 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 ବ୍ୟକ୍ତି ସେମାନେ ସବୁ କିନ୍ତୁ ଭଗବାନ କହୁଛନ୍ତି ଜନେଷୁ ଅଭିଜ୍ଞେଷୁ ସ ଏବ ଗୋପାଳ ହଜାର ହଜାର ଲୋକ ଲକ୍ଷ ଲକ୍ଷ ଲୋକ କୋଟି କୋଟି ଲୋକ ତାଙ୍କୁ ପୂଜା କରିଦେଇ ପାରନ୍ତି କିନ୍ତୁ ସେମାନେ ପ୍ରକୃତରେ ଗୋ ଖର ଗାଭୀ ନହେଲେ ଗତ ଏହି ସ୍ତରରେ ଅଛନ୍ତି ପଶୁ ସ୍ତରରେ ସେମାନେ ଅଛନ୍ତି ତାଙ୍କର ଚେତନା ଉନ୍ନତ ନୁହଁ କେବଳ ଭଗବତୀତାରେ ଭଗବାନ ଚତୁର୍ଦ୍ଦଶ ଶ୍ରଦ୍ଧାରେ କହିଲେ ଜଣେ ଯଦି କେବଳ ଏତିକି ଜାଣିବ ଯେ କ୍ଷେତ୍ର କ୍ଷେତ୍ର ଜୟରେ ଏବଂ ଅନ୍ତରମ ଜ୍ଞାନ ଚିକିତ୍ସା ଆମେ ଏହି ଶରୀରଠାରୁ ଭିନ୍ନ ଏତିକି ଯଦି ଜଣେ ଜାଣିଯିବ ତାହେଲେ ଭୂତ ପ୍ରକୃତି ମୁଖ୍ୟାଂଶ ଭୂତ ପ୍ରକୃତି ସେ ମୁକ୍ତ ହେଇଯିବ ମାନେ ଅଧିକାଂଶ ଲୋକ କଥା ଜାଣନ୍ତି ନାହିଁ ଇଏ ହେଉଛି ଗୋଟେ ବଡ଼ ପ୍ରମାଦ ନିଜକୁ ଶରୀରରେ ବି ଭାବନ୍ତି ବଡ଼ ପ୍ରମାଦ ଏଇଟା ଗୋଟେ ଭୁଲ ଗୋଟେ ତେଣୁ ଏ ଯେଉଁ ଆମର କହିବାର ଉଦ୍ଦେଶ୍ୟ ଥିଲା ଯେ ଲୋକମାନେ ଜାଣନ୍ତି ନାହିଁ ଯେ ଆମେ ବନ୍ଦୀ ଅବସ୍ଥାରେ ରହୁଛୁ ଆଉ ମୁକ୍ତ ହେବାର ତା କ'ଣ ଚିନ୍ତା କରିବେ ଆମେ ଜଣେ ଆଚାର୍ଯ୍ୟ କଥା କହୁଛନ୍ତି ଗୋଟେ ବଡ଼ ଆଶ୍ଚର୍ଯ୍ୟ ଭଗବାନ ଏଭଳି ଆମକୁ ଗୋଟେ ଜେଲଖାନା ସୃଷ୍ଟି କରିଛନ୍ତି ଯେଉଁଠାରେ ନଅଟି ଗେଟ୍ ଦେଇଦେଇଛନ୍ତି ଜେଲରେ ସବୁ ବନ୍ଦ ବାନ୍ଦ ଅଛି ସବୁ ଗେଟ୍ ବଡ଼ ପାଚେରୀ ଅଛି ତଥାପି ଜେଲରେ ଯେଉଁମାନେ ଅଛନ୍ତି ସେମାନେ ପାଚେରୀ ଭାଙ୍ଗି ପଳେଇ ଯାଉଛନ୍ତି କିନ୍ତୁ ଭଗବାନ ଆମକୁ ଗୋଟେ ଏଭଳି ଜେଲ ଦେଇଛନ୍ତି ଯେଉଁଥିରେ ନଅଟା ଦ୍ୱାର ରଖିଦେଇ ଖୋଲା ରଖିଦେଇଛନ୍ତି ସବୁ ସମୟରେ ଖୋଲା ଚବିଶ ଘଣ୍ଟା କିନ୍ତୁ ତଥାପି ଆମେ ଜେଲ ଆମେ ଜାଣିନୁ ଜେଲରେ ଅଛ ବୋଲି ଆମେ ହେଉଛି ଆନନ୍ଦରେ ଅଛି ଯାବତ ଯିବେ ସୁଖମ ଯିବେ ଋଣ ପୂତା ଭୂତ ଯିବେ ଭୂତ ଦେହସ୍ୟ ଭୂତ ପୁନରାଗମନ ହୁଏ ଚାରି ପାଞ୍ଚ ଜଣ ନାସ୍ତିକ ଦେବ ନାସ୍ତିକ ମାନେ ସେଇ ମୃତ୍ୟୁକୁ କହନ୍ତି ପ୍ରଭୁପାଦ ମହାରୁ ଜଣେ ପାଷ୍ଟ ଯାଉକୁ ପଚାରିଲେ କହିଲେ ଆପଣଙ୍କ ଭାରତୀୟ ଜଣେ ଋଷି ଏଭଳିଆ କହୁଛନ୍ତି ନା ଭାରତୀୟ ଋଷି ମାନେ ସେ କଥା କହିଲେ ତୁମର ଯଦି ପାଶ୍ଚାତ୍ୟ ଋଷି ହେଇଥାନ୍ତେ ସେ କଥା ଜାଗତ ଯିବେ ସୁଖମ ଯିବେ ଋଣ ପୂତା ଭୃତମ ପିବେଦ କହନ୍ତାନି ମଦମ ପିବେ ନହେଲେ ମାଂସ ଖାଏ ମାଂସ ଖାଅ ନହେଲେ ମଦ ପିଏ ଏଇଟା ସେମାନେ ଆନନ୍ଦ ବୋଲି ଚିନ୍ତା କରିବେ ଅନ୍ତତଃ ପକ୍ଷେ ଆମେ ଭାରତୀୟ ଋଷି ବୋଲି ସେ ନାସ୍ତିକ ହେଲେ ମଧ୍ୟ ସେ ଭେଜିଟେରିଆନ୍ ଫୁଡ଼୍ ଖାଇବା ପାଇଁ କହୁଛନ୍ତି ଭଲ ଜିନିଷ ଖାଇବା ପାଇଁ କହୁଛନ୍ତି ଯାହା ହେଉ ଲୋକମାନେ ଏଭଳି ଭାବରେ ବହୁତ ମାନେ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ସେମାନଙ୍କର ଲୋକମାନଙ୍କୁ ନାହିଁ ତେଣୁ ଯେଉଁମାନଙ୍କର ଆତ୍ମା ସମ୍ବନ୍ଧୀୟ ଜ୍ଞାନ ରହିଛି ସେମାନେ ଚିନ୍ତା କରିବେ କେମିତି ପ୍ରକୃତରେ ଆମେ ଏ ବନ୍ଦୀ ସ୍ଥାନ କେମିତି ଉଦ୍ଧାର ପାଇବୁ ଭଗବାନ ପ୍ରାର୍ଥନା କରିବେ ପ୍ରଭୁ ମୋତେ ଏଇ ନନ୍ଦତରଂ ପତିତମ୍ମାଂ ଏଭଳି ଭାବେ ଭଗବାନ ପ୍ରାର୍ଥନା କରିବେ କେମିତି ଆମେ ଭବସାଗର ଉଦ୍ଧାର ହେବୁ କିନ୍ତୁ ଜଣେ ଜାଣିନାହିଁ ଯେତେବେଳେ ସେ ବନ୍ଦୀ ଅବସ୍ଥାରେ ଅଛି ଭବସାଗରରେ ପଡ଼ି ଦୁଃଖ ସାଗର ପଡ଼ି ଗୁଡ଼ୁଗୁଡ଼ୁ ହେଉଛି ଦୁଃଖ କଷ୍ଟ ପାଉଛି ଏ କଥା ନ ଜାଣିବା ପର୍ଯ୍ୟନ୍ତ ସେ କେମିତି ଭଗବାନଙ୍କ ମାନେ କେମିତି ଉଦ୍ଧାର ପାଇବା କଥା ଚିନ୍ତା କରିବ ତେଣୁ ଆମର ସୌଭାଗ୍ୟ ଯେ ଆମେ ଅନ୍ତତଃ ପ୍ରତି ଏଇଟା ଜାଣିଛେ ହଁ ଆମେ ଭବସାଗରରେ ପଡ଼ିଯାଇଛେ ସେଥିରେ କେମିତି ଉଦ୍ଧାର ପାଇବା ସେଥିପାଇଁ ଆମେ ଗୁରୁକୃଷ୍ଣଙ୍କର ପ୍ରାର୍ଥନା କରୁଛେ ସକାଳୁ ଉଠି ରାତି ପର୍ଯ୍ୟନ୍ତ ଭଗବାନ ସେବାରେ ନିଯୁକ୍ତ ରହିଛେ କେମିତି ଆମେ ଭବସାଗର ଉଦ୍ଧାର ହେବା ଆମର ଜଣେ କିଏ ବିଲମଙ୍ଗ ଠାକୁର କହୁଛନ୍ତି ଯେ ସଂସାର କୋପେ ପତିତୋ ତଗାଦେ मोहांगपूर्णे विषयावितप्ते करावलम्बम मम देहि विष्णु गोविंद दामोदर माधवेति। संसार के ऊपर पड़ी जाइए कल आम कौत से कथा प्रहलाद से कथा कहले पिता जे कौन तत्साधमी असुरवर्ज देना सदा समुद्रिग्न धिया मसग्रा हित्वात्म पात गृहम अंधकूपम गृह को अंधकूप बड़ी से बोलते संसार गोटे अंधकूप बड़ी तेणु जो मैंने भगवान भक्त से प्रार्थना करते किमी आम तो उद्धार करेंगे आम शिशु मंदिर से महाराज कहती जे लोक मैंने जानते ना ये से मैंने कूपर पड़ी असुविधा पड़ी बोली एवं जो मैंने जानते प्रकृत आम असुविधा पड़ जाइ मायार जो कष्ट प्राप्त हूँ माय द्वारा विभिन्न प्रकार दुख कष्ट प्राप्त हूँ से चिंता करें उद्धार पाइबु से जिते चित्कार कले शुनिपारती ना कि साधु पैठ साधु गुरु एम सब शुणी जे ये ये उद्धार पाइबा चेष्टा कर तेणु आम शिशु गुरु से कहते तेणु साधु जाए उद्धार करने करती कौन ना गोटे पकाती दौड़ीटे पकाती गोटे मुंड गोटे मुंड भगवान पादपद रही आउ गोटे धरी मझे गोटे धरी आ गोटे मुंड पट पकाश तलू तो कौन तू यू धरबू मु तेज उद्धार कर तेणु सी धरी गुरुदेव सब उद्धार करेंगे आम प्रभुपाद महाराज गौरवंद सिंह महाराज आम भक्ति सिद्धांत आम भक्ति सिद्धांत एम सब कहते टन टन गैलन्स ऑफ स्पिरिचुअल ब्लड से खर्च करते केमी जीव उद्धार हम से चेषा कर उद्धार करती कितु जो किसी बाट उपर को ढुला पर चिंता कर यहाँ मतलब भूल कर हाथ छाड़द तार पुणी जो उठा पुनर्भूषित हम यही भाव अवस्था समस्त रही तेणु जो मैंने महत व्यक्ति देवता मैंने मान सब भगवान प्रार्थना कर प्रभु आपणकर अंबुजाक्षा कुल सत्य धामी आप प्रकृत में शुद्ध सत्य स्तर ए भौतिक जगत जो तीनो गुण रही सत्व रजतम ए तीन गुण ऊर्धर आप शुद्ध सत्य स्तर रही अखिल सत्य धामी समाधि नाम शीत चेत सैके जो मान चेत जो मान मन जो मान बुद्धि जो मान आत्मा आपण पाद पद्मे आविष्ट हो समाधिग्रस्त हो ध्यान कर समाधि नाम चेत सैके तत्पाद पोतेन केवल आपण पाद पद्म जब ध्यान कर नौका भाई व्यवसागर आम उद्धार करदे तत्पाद पोतेन महत् पोतेन ये जे भविष्य करेंगे ता नुह अतीत बहुत व्यक्ति भाव महत् व्यक्ति मैंने भगवान पादपद आश्रय कर भवसागर पार हो जाइए भवसागर पार पर कत समय लगे कत कष्ट जी भगवान कह कष्ट कौन आपण कृपार से पाद प्रत्येन महत् प्रत्येन कौन पूर्वती भवर्ष पदाम भवती भवसागरटा भवसागर को रहा छोटिया गोटे गाड़ाटे होटा बाछुरी खुरार पा रही खाल जी पा रही बर्षा दिन देखुचे से पार हो चिंता करें मुझे ये पार है तेणु भवसागर को पार हाँपी जो मैंने तो जानना भवसागर पड़े छाड़ू जो मैंने जानूं भवसागर मानने उद्धार हाँप चेष्टा करा हूँ मानने गोटे सुवर्ण सुजोग प्रदान कर जो मैंने चाहते उद्धार पायापी एटा भगवान पादपद्म रूप नौकर आश्रय करने देवता मैंने कौन कारण से पादपद्म रूप नौकर आश्रय हेले आम पार होगा बेले लगे ना भक्ति सिद्धांत सरस्वती ठाकुर कहती जे गोटे म्यारेज पार्टी थी म्यारेज पार्टी जाऊ नई पार होकरे आर पार सब पुह जा बाहर तेणु से नाविक को सब कहले देख आसना का समय मुहूर्त रही तुम्हें शीघ्र शीघ्र पहुँचे दो भोर भोर पहुँचले म्यारेज समय रही समय डेरी जमीन हम जो अधिक पैसा देखे सी कहते ठीक है आप सही जाते मुझे सका उठ लगे तेणु जीक नाविक रहा कथा डबल नाविक लगे अधिक पैसा पाई राति सारा बुझा सका एगार देखा जे जो भी सी କ'ଣ ଘଟଣା ନା ଯେଉଁ ମଙ୍ଗ କାଢ଼ିନାହାନ୍ତି ଲଙ୍ଗର ଲଙ୍ଗର କାଢ଼ିନାହାନ୍ତି ଲଙ୍ଗର ସେଇଟା ହେଇଛି ପରିଶ୍ରମ ହେଉଛି ସେଇଭଳି ଭାବରେ ଆମେ ସେ ଲୋକମାନେ ତ ଜାଣିନାହାନ୍ତି କଥା ତେଣୁ ଏ ଯେଉଁ ଭବସାଗର ପାର ହେବା ପାଇଁ କଷ୍ଟ କରିବାକୁ ପଡ଼ିବ ନାହିଁ କାହିଁକି ନା ଭବସାଗର ତ ରହିବ ନାହିଁ ଆଉ କ'ଣ ପାର ହେବା ପାଇଁ କଷ୍ଟ ଭବସାଗରଟା ଗୋବତ୍ସ ଗୋପୁରାର ଯେତିକି ପାଣି ରହିବ ସେତିକି ଭଳିଆ ହେଇଯିବ ଗୋବତ୍ସ ପଦାମ ଭବାଦିମ ଭବସାଗରଟା ଏଇଭଳି ହେଇଯିବ ଏ ଭଗବାନଙ୍କର ଅଚିନ୍ତ୍ୟ ଶକ୍ତି ବଳରେ ହେବ ଏବଂ ସେମାନେ ଯେ ଉଦ୍ଧାର ପାଇଯିବେ ଖାଲି ତା ନୁହଁ ସେମାନେ ଏଇ ଭଗବାନ ପାଦପଦ୍ମ ରୂପ ମୋ ଉପରେ ଆଶ୍ରୟ ନେଇ ଭବସାଗର ପାର ହେଇଯାଇଛନ୍ତି ଏବଂ ସେ ଭଗବାନ ପାଦପଦ୍ମକୁ ନେଇଯାଇନାହାନ୍ତି ସେ ନୌକାକୁ ଏଠି ଛାଡ଼ିକି ଯାଇଛନ୍ତି ଆମ ପାଇଁ ଛାଡ଼ିକି ଯାଇଛନ୍ତି ଆଉ ପରସ୍ପର ସେଇଟା କହିବେ ତେଣୁ ଯେଉଁଭଳି ଭାବରେ ମହତ ବ୍ୟକ୍ତିମାନେ ଭଗବାନ ପାଦପଦ୍ମର ଆଶ୍ରୟ ନେଇ ଭବସାଗର ପାର ହେଇଯାଇଛନ୍ତି ଆମେମାନେ ମଧ୍ୟ ସେହିଭଳି ଭାବରେ ତାଙ୍କର ଆଶ୍ରୟ ନେବା ପାଦପଦ୍ମର ଆଶ୍ରୟ ନେବା ତାହେଲେ ଆମେ ମଧ୍ୟ ପାର ହେଇଯିବା ଏଇଟା ପରସ୍ପର କହିବେ ଆମ କଥା ବିଷୟ ପୂର୍ବରୁ ଆମେ ପଚାରିବା ଯଦି ଆମର କିଛି ତ୍ରୁଟି ହେଇଛି ବା କିଛି ସଂଶୋଧନ କରିବା ପାଇଁ ଚାହାନ୍ତି ବା କିଛି ସନ୍ଦେହ ରହୁଛି ବା କିଛି ଆମ କଥାରେ ବୁଝି ହେଲାନି ତାହେଲେ କିଛି ପ୍ରଶ୍ନ ପଚାରି ପାରୁ ଆମେ ତ ମୁକ୍ତ ଆମ ଦେଖୁଛୁ ପୁରା ବିରାଟ ବଡ଼ ଦାର୍ଶନିକ ରୋଷ ସେ କହୁଛନ୍ତି ମନୁଷ୍ୟ ଫ୍ରିରେ ଜନ୍ମ ହେଇଛି ମୁକ୍ତ ଭାବରେ ଜନ୍ମ ହେଇଛି ଭଗବାନ ଅନୁମତି ନ ଦେଲେ ହେବନି କିଛି ଭଗବାନ ଯଦି ଅନୁମତି ନ ଦେବେ ଜଣେ ମୃତ୍ୟୁବରଣ କରିପାରିବ ନାହିଁ ଜଣେ ସୁଇସାଇଡ୍ କରିବାକୁ ଆଟେମ୍ପ୍ଟ କରୁଛି ସେ ବଞ୍ଚିଯାଉଛି ଭଗବାନ ଚାହାନ୍ତି ନାହିଁ ଭଗବାନ ଯେମିତି ସରକାରଙ୍କ ନିୟମ ରହିଛି ସରକାରଙ୍କ ନିୟମ ରହିଛି ତୁମେ ରାସ୍ତାର ବାମପଟେ ଚାଲିବ କିନ୍ତୁ ଆମେ କହିବ ଡାହାଣପଟେ ଚାଲିବ ତାହେଲେ ଆମେ ଦଣ୍ଡ ଭୋଗିବାକୁ ପଡ଼ିବ ଭଗବାନ ସେଭଳିଆ ଭଗବତ ଗୀତାରେ ଭଗବାନ କହିଲେ ଯେ ମଚିତ ସର୍ବଦୁର୍ଗାଣୀ ମତ୍ ପ୍ରସାଦା ତରିଶସି ଅଥଚେତ ତ ମହଙ୍କାର ନ ଶୋଷସି ମିନକ୍ଷସି ମତେ ମୋ ଚିତ୍ତ ଯଦି ଦେବତାମାନେ କହୁଛନ୍ତି ଆପଣଙ୍କର ପାଦପଦରେ ଆମେ ଚିତ୍ତକୁ ରଖିଲେ ଆମେ ସାଗର ପାର ହେଇଯିବୁ ଭଗବାନ ତ ସେ କଥା କହିଲେ ଭଗବତୀତା ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହିଲେ ମଚିତ ସର୍ବଦୁର୍ଗାଣୀ ମତ୍ ପ୍ରସାଦ ତରିଶସି ଭଗବାନ ପାଦପଦ୍ମରେ ଯଦି ଆମର ଚିତ୍ତକୁ ରଖିବା ତାହେଲେ ସମସ୍ତ ଦୁଃଖ କଷ୍ଟ ଆମେ ପାର ହେଇଯିବା ଭଗବାନ କୃପାରୁ କିନ୍ତୁ ଅଥଚେତ ତ ଅହଙ୍କାର ନ ଶୋଷସି କିନ୍ତୁ ଆମର ଯେଉଁ ମିଥ୍ୟା ଅହଙ୍କାର ଦ୍ୱାରା ଆମେ ଭଗବାନ କଥାକୁ ଶୁଣିବା ନାହିଁ ତାହେଲେ ବିନକ୍ଷସି ତାହେଲେ ତୁମେ ବିନାଶ ଭଗବାନ କହିଦେଲେ ତୁମେ ଏଇଟା ସର୍ବଧର୍ମାନ କୃତ୍ୟ ଯେ ମହାମୁଖଙ୍କୁ ଶରଣ ବଜ କିନ୍ତୁ ଆମେ କହିବା ନା ନା ଆମେ ଯିବୁ ନାହିଁ ତାହେଲେ ତୁମେ ସେଥିପାଇଁ ଫଳ ଭୋଗ କରିବ ସ୍ୱକର୍ମ ଫଳଭୂ କୁମା ମହାପ୍ରଭୁ କଥା କହିଥିଲେ ଛୋଟ ହରିଦାସ ଠାକୁରଙ୍କର ବିଷୟରେ ନିୟମ ଭଗବାନ ଦେଇ ଆମେ ଯଦି ନ ମାନିବା ଜୟ ଶ୍ରୀ ଭାଗବତଂ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ ଦେଖି ଦାଇ ଗୋପୀମାନନ୍ଦେ ଜୟ ଶ୍ରୀ ଗୋପାଳ।